ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶ ଆଜି ପାଳନ କରୁଛି 25ତମ କାର୍ଗିଲ ବିଜୟ ଦିବସ। ଏହି ଅବସରରେ କାର୍ଗିଲ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ ଆରମ୍ଭ ହେଉଛି ପ୍ୟାରିସ୍ ଅଲିମ୍ପିକ୍ସ କ୍ରୀଡ଼ା କୁମ୍ଭ। ଭାରତର ନେତୃତ୍ୱ ନେଉଛନ୍ତି ଶରତ କମଲ ଓ ପିଭି ସିନ୍ଧୁ। ଦୁଇଟି ରାଜ୍ୟର ଅଧ୍ୟକ୍ଷ ଏବଂ 6ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି। ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ମହିଳା ଏସିଆ କପ୍ ଟି20 କ୍ରିକେଟ୍ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ଦେଶ ଆଜି 25ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି। 1999 ମସିହାରେ କାର୍ଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ବୀର ଭାରତୀୟ ଯୋଦ୍ଧାମାନଙ୍କୁ ଆଜି ହେଉଛି ଶ୍ରଦ୍ଧାସୁମନ ଅର୍ପଣ କରିବାର ଦିନ। 1999 ମସିହା ଆଜିର ଦିନରେ ଭାରତ ଅପରେସନ୍ ବିଜୟ ଅଭିଯାନରେ ପାକିସ୍ତାନ ବିରୁଦ୍ଧରେ ବିଜୟ ହାସଲ କରିଥିଲା। ଜାମ୍ମୁ କାଶ୍ମୀରର କାର୍ଗିଲ ଜିଲ୍ଲାକୁ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ପ୍ରବେଶ କରି ସେହି ସ୍ଥାନକୁ ଅକ୍ତିଆର କରିନେଇଥିଲେ। ଭାରତୀୟ ସେନା ଅକ୍ଲାନ୍ତ ପରିଶ୍ରମ କରି ସେଠାରେ ଭାରତୀୟ ତ୍ରିରଙ୍ଗା ଉଡ଼ାଇଥିଲେ। ପଞ୍ଚବିଂଶ କାର୍ଗିଲ ବିଜୟ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ଯୁଦ୍ଧ ସ୍ମାରକ ପରିଦର୍ଶନରେ ଯିବେ। ଦେଶ ପାଇଁ କର୍ତ୍ତବ୍ୟ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କୁ ଶ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଆଜିର ଦିବସ ହେଉଛି ଦେଶକୁ ସୁରକ୍ଷା ଦେଉଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାର ଦିନ। ଶ୍ରୀ ମୋଦି କହିଛନ୍ତି ଆଜିଠାରୁ ସିଙ୍କୁନ୍ ଲା ସୁଡ଼ଙ୍ଗ ପରିଯୋଜନାର କାର୍ଯ୍ୟ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ପ୍ରଥମ ବିସ୍ଫୋରଣ କରି ଏହି ଯୋଜନାର କାର୍ଯ୍ୟ ଆରମ୍ଭ କରିବେ। ଖରାପ ପାଗ ସମୟରେ ଯୋଗାଯୋଗ ରକ୍ଷା ଦିଗରେ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 15,800 ଫୁଟ ଉପରେ 4.1 କିଲୋମିଟର ଲମ୍ବ ଏହି ସୁଡ଼ଙ୍ଗ ସବୁ ସମୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁରକ୍ଷିତ କରିବ। ନିର୍ମାଣ ଶେଷ ହେବା ପରେ ଏହି ସୁଡ଼ଙ୍ଗ ବିଶ୍ୱର ସବୁଠାରୁ ଉଚ୍ଚତମ ସୁଡ଼ଙ୍ଗ ଭାବେ ବିବେଚିତ ହେବ। ସେନାବାହିନୀର ଗମନାଗମନ ବ୍ୟତୀତ ଏହି ସୁଡ଼ଙ୍ଗ ଲଦାଖର ଆର୍ଥିକ ଏବଂ ସାମାଜିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି କାର୍ଗିଲ ଯୁଦ୍ଧ ସାମରିକ ମୂଲ୍ୟବୋଧର ସଂଘର୍ଷ ଥିଲା, ଯେଉଁଥିରେ ଆମ ସୈନିକମାନେ ଗମ୍ଭୀର ପରିସ୍ଥିତିର ସାମ୍ନା କରି ପାକିସ୍ତାନ ବିରୋଧରେ ଲଢ଼େଇ କରିଥିଲେ। ଗତ ସନ୍ଧ୍ୟାରେ ଏକ ମଶାଲ ରାଲିକୁ ସମ୍ବୋଧିତ କରି ଶ୍ରୀ ନଡ୍ଡା କହିଥିଲେ ଭାରତୀୟ ସେନା ଆହ୍ୱାନ ସତ୍ତ୍ୱେ ରଣନୈତିକ ପ୍ରତିଭା ଯୋଗୁଁ ବିଜୟ ହାସଲ କରିଥିଲା ଏବଂ କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲା। ଶ୍ରୀ ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେନା ପାଇଁ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ 2 ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ କରାଯାଇଛି। ସେ କହିଛନ୍ତି ଏବେ ମାତ୍ର 1.5 ଦିନରେ ସେନା ଅରୁଣାଚଳ ପ୍ରଦେଶରୁ ଲଦାଖରେ ପହଞ୍ଚପାରୁଛି। ଏହି ଅବସରରେ ଶ୍ରୀ ନଡ୍ଡା ଏକ ପ୍ରଦର୍ଶନୀର ଉଦ୍ଘାଟନ କରିବା ସହ ବୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ 2024 କ୍ରୀଡ଼ାକୁମ୍ଭ ଆଜିଠାରୁ ଆରମ୍ଭ ହେବ। ପ୍ୟାରିସ୍ର ସିନ୍ ନଦୀ କୂଳରେ ଭାରତୀୟ ସମୟ ଅନୁସାରେ ଆଜି ରାତି 11ଟାରେ ଉଦ୍ଘାଟନ ସମାରୋହ ଆୟୋଜିତ ହେବ। ପ୍ରଥମଥର ପାଇଁ ଅଲିମ୍ପିକ୍ସର ଉଦ୍ଘାଟନ ସମାରୋହ ଷ୍ଟାଡିୟମ୍ରେ କରାନଯାଇ ଖୋଲା ସ୍ଥାନରେ କରାଯାଉଛି। ଏଥିରେ ଭାଗ ନେଉଥିବା ବିଭିନ୍ନ ଦେଶର ଖେଳାଳିମାନେ ଏକ ପରେଡ୍ରେ ନେଟ୍ ଡ୍ରମ୍, ପଣ୍ଡ ଟେସ୍ ଆର୍ଟ୍ସ ଏବଂ ପଣ୍ଡ ନ୍ୟୁଫ୍ ମଧ୍ୟ ଦେଇ ଅତିକ୍ରମ କରିବ। ପ୍ରାୟ 100ଟି ବୋଟ୍ରେ 10,500 କ୍ରୀଡ଼ାବିତ୍ ପରେଡ୍ରେ ଅଂଶଗ୍ରହଣ କରିବେ। ସେହି ପରେଡ୍ ଅଷ୍ଟରଲିଜ୍ ସେତୁରୁ ଆରମ୍ଭ ହୋଇ ଆଇଫଲ୍ ଟାୱାର ପର୍ଯ୍ୟନ୍ତ ଯିବ। ସେଠାରେ ଅଲିମ୍ପିକ୍ସ ମଶାଲ ପ୍ରଜ୍ୱଳିତ କରାଯାଇ ସମାରୋହ ଆରମ୍ଭ ହେବ। ଭାରତ ପକ୍ଷରୁ ଶରତ କମଲ ଏବଂ ପିଭି ସିନ୍ଧୁ ଜାତୀୟ ପତାକା ବହନ କରିବେ। ପିଭି ସିନ୍ଧୁ ଅଲିମ୍ପିକ୍ସରେ 2 ଥର ବ୍ୟାଡ୍ମିଣ୍ଟନରେ ପଦକ ଜିତିସାରିଛନ୍ତି। ଭାରତୀୟ ଖେଳାଳିମାନେ ପାରମ୍ପରିକ ବେଶଭୂଷାରେ ପରେଡ୍ରେ ଭାଗ ନେବେ। ଗତକାଲି ପ୍ୟାରିସ୍ ଅଲିମ୍ପିକ୍ସରେ ତୀରନ୍ଦାଜରେ ଭାରତର ପୁରୁଷ ଦଳ ର୍ୟାଙ୍କିଙ୍ଗ୍ ରାଉଣ୍ଡରେ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ମହିଳା ଦଳ ଚତୁର୍ଥ ସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଟିମ୍ ଫ୍ରାନ୍ସ ଏବଂ ନେଦରଲ୍ୟାଣ୍ଡସ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର ବିଜେତା ଦଳ ସହ ମୁକାବିଲା କରିବ। ସେହିପରି ଭାରତୀୟ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ କଲମ୍ବିଆ କିମ୍ବା ତୁର୍କୀ ସହ ମୁକାବିଲା କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ବିହାର ଏବଂ ରାଜସ୍ଥାନରେ ବିଜେପି ଦଳର ନୂଆ ରାଜ୍ୟ ଅଧ୍ୟକ୍ଷ ନିଯୁକ୍ତ କରିଛି। ଦଳ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦିଲ୍ଲୀପ ଜୟସ୍ୱାଲଙ୍କୁ ବିହାର ନୂଆ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ବିହାର ବିଧାନ ପରିଷଦର ସଦସ୍ୟ ଥିବା ଶ୍ରୀ ଜୟସ୍ୱାଲ ସମ୍ରାଟ ଚୌଧୁରୀଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଏବେ ସମ୍ରାଟ ଚୌଧୁରୀ ବିହାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ରାଜ୍ୟସଭା ସଦସ୍ୟ ମଦନ ରାଠୋରଙ୍କୁ ରାଜସ୍ଥାନ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ସେ ସିପି ଯୋଶୀଙ୍କ ସ୍ଥାନରେ କାର୍ଯ୍ୟ କରିବେ। ସେହିପରି ଦଳ ପକ୍ଷରୁ 6ଟି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି। ହରିଶ ଦ୍ୱିବେଦୀଙ୍କୁ ଆସାମର ଦଳୀୟ ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ସାଂସଦ ଅତୁଲ ଗର୍ଗଙ୍କୁ ଚଣ୍ଡୀଗଡ଼, ଅରବିନ୍ଦ ମେନନ୍ଙ୍କୁ ଲାକ୍ଷାଦ୍ୱୀପ ଏବଂ ତାମିଲନାଡୁ, ରାଧାମୋହନ ଦାସ ଅଗ୍ରୱାଲଙ୍କୁ ରାଜସ୍ଥାନ, ଡକ୍ଟର ରାଜଦୀପ ରାୟଙ୍କୁ ତ୍ରିପୁରା, ବିଜୟା ରୋହାଟକରଙ୍କୁ ରାଜସ୍ଥାନର ସହପ୍ରଭାରୀ ଏବଂ ସୁଧାକର ରେଡ୍ଡିଙ୍କୁ ତାମିଲନାଡୁର ସହପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ନିଟ୍ ୟୁଜି ଅନିୟମିତତା ମାମଲାର ଯାଞ୍ଚ କରୁଥିବା ସିବିଆଇ ତଦନ୍ତ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମ୍ଭାଦକୁ ଖଣ୍ଡନ କରିଛି। ସିବିଆଇ କହିଛି ଏପର୍ଯ୍ୟନ୍ତ ଏହି ଘଟଣାରେ 33ଟି ସ୍ଥାନରେ ଚଢ଼ାଉ କରାଯାଇଛି ଏବଂ 36 ଜଣଙ୍କୁ ଗିରଫ କରାଯାଇଛି। ବିହାର ପୁଲିସ 15 ଜଣଙ୍କୁ ଗିରଫ କରିଛି। ଯାଞ୍ଚ ସମୟରେ ଅନେକ ତଥ୍ୟ ମିଳିଛି ଯାହା ଉପରେ ତଦନ୍ତ ପର୍ଯ୍ୟବସିତ ବୋଲି ସିବିଆଇ ସ୍ୱଷ୍ଟ କରିଛି। ତେବେ ବିଭିନ୍ନ ସମୟରେ କେତେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ତଦନ୍ତ ନେଇ ମିଥ୍ୟା ସମ୍ଭାଦ ପରିବେଷଣ କରାଯାଉଥିବାରୁ ସେଥିରୁ ଦୂରେଇ ରହିବାକୁ ସିବିଆଇ ପରାମର୍ଶ ଦେଇଛି। ଶ୍ରୀଲଙ୍କାର 36 ଜଣ ଛାତ୍ରଛାତ୍ରୀ ଭାରତ ସରକାରଙ୍କ ଛାତ୍ରବୃତ୍ତି ଜରିଆରେ ହିନ୍ଦୀ ଅଧ୍ୟୟନ ପାଇଁ ମନୋନୀତ ହୋଇଛନ୍ତି। ଆଗ୍ରାସ୍ଥିତ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ପାଠ୍ୟକ୍ରମ ପାଇଁ ଏହି ଛାତ୍ରବୃତ୍ତି ଦିଆଯାଇଛି। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ସନ୍ତୋଷ ଝା ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଅନେକ ବର୍ଷ ଧରି ସାଂସ୍କୃତିକ, ଭାଷାଗତ, ସାହିତ୍ୟିକ ଏବଂ ଧାର୍ମିକ ସମ୍ବନ୍ଧ ଅତୁଟ ରହିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଭାରତରେ ଶିକ୍ଷା ଗ୍ରହଣ ପାଇଁ ଶ୍ରୀ ଝା ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ 13 ବର୍ଷରେ ଶ୍ରୀଲଙ୍କାର 170ରୁ ଅଧିକ ଛାତ୍ରଛାତ୍ରୀ ଭାରତରେ ଛାତ୍ରବୃତ୍ତି ଲାଭ କରି ହିନ୍ଦୀ ଶିକ୍ଷା ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜଣେ ଭାରତୀୟ ବଂଶୋଦ୍ଭବ ଜର୍ମାନ ନାଗରିକଙ୍କଠାରୁ 6 କିଲୋଗ୍ରାମର କୋକେନ୍ ଜବତ କରିଛି। ସେ ଦୋହାରୁ ନୂଆଦିଲ୍ଲୀ ଯାଉଥିଲେ। 2 ଖେଳନା ଭିତରେ କୋକେନ୍ ଲୁଚା ଯାଇଥିଲା। ଏହି ଘଟଣାରେ ସିବିଆଇ ଅଧିକ ଯାଞ୍ଚ କରୁଛି। ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯିବ। ସେଠାକାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଆଜି ଗେଜେଟ୍ ବିଜ୍ଞପ୍ତି ଜରିଆରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରାଯିବ। ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପଭି ହୋଇଛି। ଚଳିତ ବର୍ଷ ପ୍ରାରମ୍ଭରେ ସେଠାକାର ନିର୍ବାଚନ ଆୟୋଗ ଚଳିତ ବର୍ଷ 17 ସେପ୍ଟେମ୍ବରରୁ ଅକ୍ଟୋବର 16 ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି କହିଥିଲେ। ଇଥିଓପିଆର ଦକ୍ଷିଣାଞ୍ଚଳରେ ହୋଇଥିବା ଭୂସ୍କଳନରେ ମୃତ୍ୟୁ ସଂଖ୍ୟା 257କୁ ବୃଦ୍ଧି ପାଇଛି। ଜାତିସଂଘ ପକ୍ଷରୁ ଏହି ସଂଖ୍ୟା 500 ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ଥିବା କୁହାଯାଇଛି। ସୂଚନା ଅନୁଯାୟୀ ଭୂସ୍କଳନ ଘଟିଥିବା ଅଞ୍ଚଳରେ ପ୍ରାୟ 15,000ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଗେଜ୍ ଗୋଫା ଜିଲ୍ଲାରେ ହୋଇଥିବା ଭୂସ୍କଳନ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବିପର୍ଯ୍ୟୟ ଆଣିବ ବୋଲି କୁହାଯାଇଛି। ଫିଲିପାଇନ୍ସରେ ଭୟଙ୍କର ଝଡ଼ ଗେମି ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି ପାଇଛି। ଫିଲିପାଇନ୍ସର ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଆହତମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇ ନାହିଁ। ପ୍ରାଥମିକ ଭାବେ ପାଣିରେ ବୁଡ଼ିଯିବା, ଭୂସ୍କଳନ, ଉପୁଡ଼ି ପଡ଼ିଥିବା ଗଛ ଏବଂ ବିଦ୍ୟୁତ୍ ସଂସ୍ପର୍ଶରେ ଆସି 22 ଜଣଙ୍କ ମୃତ୍ୟୁ ଘଟିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଏସିଆ ସମେତ ବିଶ୍ୱର ଅନେକଗୁଡ଼ିଏ ସମ୍ଭାବନାକୁ ସାକାର କରିବା ଲାଗି ଭାରତ ଚୀନ୍ ମଧ୍ୟରେ ସମ୍ପର୍କରେ ସ୍ଥିରତା ଜରୁରୀ। ଗତକାଲି ଡକ୍ଟର ଜୟଶଙ୍କର ଚୀନ୍ର ବିଦେଶ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହ ଆଲୋଚନା ପରେ ଏହା କହିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ନେଇ ଚର୍ଚ୍ଚା ଜାରି ରହିଛି। ମହିଳା ଏସିଆ କପ୍ ଟି20 କ୍ରିକେଟ୍ ସେମିଫାଇନାଲ୍ରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ଅପରାହ୍ନ 2 ଏହି ମ୍ୟାଚ୍ ଖେଳାଯିବ। ଭାରତୀୟ ମହିଳା କ୍ରିକେଟ୍ ଦଳ ଗ୍ରୁପ୍ ଏ'ରେ ସମସ୍ତ ମ୍ୟାଚ୍ରେ ବିଜୟୀ ହୋଇ ତାଲିକାର ଶୀର୍ଷରେ ଥିବାବେଳେ ଗ୍ରୁପ୍ ବି'ରେ ବାଂଲାଦେଶ ଦ୍ୱିତୀୟ ସ୍ଥାନରେ ଅଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଦେଶ ଆଜି ପାଳନ କରୁଛି 25ତମ କାର୍ଗିଲ ବିଜୟ ଦିବସ। ଏହି ଅବସରରେ କାର୍ଗିଲ ଯୁଦ୍ଧ ସ୍ମାରକରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ ଆରମ୍ଭ ହେଉଛି ପ୍ୟାରିସ୍ ଅଲିମ୍ପିକ୍ସ କ୍ରୀଡ଼ାକୁମ୍ଭ। ଭାରତର ନେତୃତ୍ୱ ନେଉଛନ୍ତି ଶରତ କମଲ ଓ ପିଭି ସିନ୍ଧୁ। 2 ରାଜ୍ୟର ଅଧ୍ୟକ୍ଷ ଏବଂ 6 ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲା ବିଜେପି। ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ଏବଂ ମହିଳା ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ସେମିଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ସମ୍ବାଦ ଶେଷ ହେଲା।